ଋତ ତିନି ପର୍ବ ଏଥି ଉତ୍ତାରେ ତାହାର ଶାଶୁ ନୟମୀ ତାହାକୁ କହିଲା, ଜହିଁରେ ତୁମର ମଙ୍ଗଳ ହେବ ଏପରି ଆଶ୍ରୟସ୍ଥାନ ମୁଁ କି ତୁମ ପାଇଁ ଚେଷ୍ଟା କରିବି ନାହିଁ। ତୁମେ ଯେଉଁ ବୟୋଜର ଦାସୀଗଣ ସାଙ୍ଗରେ ଥିଲ ସେ କି ଆମ୍ଭମାନଙ୍କର ଜ୍ଞାତି ନୁହେଁ। ଦେଖ, ସେ ଆଜି ରାତ୍ରି ଆପଣା ଖଳାରେ ଯବ ଝାଡ଼ିବାକୁ ଉଦ୍ୟତ ଅଛି। ଏଣୁ ତୁମେ ଏବେ ସ୍ନାନ କର ଓ ତୈଳ ମର୍ଦ୍ଦନ କର ଓ ଆପଣା ଉତ୍ତମ ବସ୍ତ୍ର ପରିଧାନ କରି ସେ ଖଳାକୁ ଯାଅ। ମାତ୍ର ସେ ମନୁଷ୍ୟ ଭୋଜନପାନ ନ ସାରିବା ପର୍ଯ୍ୟନ୍ତ ତାହାକୁ ଆପଣା ପରିଚୟ ଦିଅ ନାହିଁ। ସେ ଯେତେବେଳେ ଶୟନ କରିବ ସେତେବେଳେ ତୁମେ ତାହାର ଶୟନ ସ୍ଥାନ ଦେଖି ନିର୍ଣ୍ଣୟ କର। ତୁମେ ସେଠାକୁ ଯାଇ ତାହାର ଚରଣ ସମୀପସ୍ଥ ସ୍ଥାନ ଅନାବୃତ କରି ଶୟନ କର। ତହିଁରେ ତୁମ୍ଭକୁ କ'ଣ କରିବାକୁ ହେବ ତାହା ସେ ଜଣାଇବ। ସେ ଉତ୍ତର କଲା, ତୁମେ ଯାହା କହୁଅଛ ସେ ସମସ୍ତ ମୁଁ କରିବି। ଏଣୁ ସେ ସେହି ଖଳାକୁ ଯାଇ ଆପଣା ଶାଶୁର ଆଦେଶ ଅନୁସାରେ ସମସ୍ତ କର୍ମ କଲା। ପୁଣି ଭୋଜନପାନ ସାରି ବୟଜର ଅନ୍ତଃକରଣ ହୃଷ୍ଟ ହୁଅନ୍ତେ ସେ ଶସ୍ୟ ରାଶିର ଏକ ପ୍ରାନ୍ତ ଭାଗରେ ଶୟନ କରିବାକୁ ଗଲା। ତହିଁରେ ଋତ ଧୀରେ ଧୀରେ ଯାଇ ତାହାର ଚରଣ ସମୀପସ୍ଥ ସ୍ଥାନ ଅନାବୃତ କରି ଶୟନ କଲା। ତୋ ମଧ୍ୟରାତ୍ରି ସମୟରେ ସେ ପୁରୁଷ ଚମକୃତ ହୋଇ ଉଠି ଅନାଇଲା। ଆଉ ଦେଖ, ତାହାର ପାଦ ନିକଟରେ ଜଣେ ସ୍ତ୍ରୀ ଶୟନ କରିଅଛି। ତହିଁରେ ସେ ପଚାରିଲା, ତୁମ୍ଭେ କିଏ? ସେ ଉତ୍ତର କଲା, ମୁଁ ଆପଣଙ୍କର ଦାସୀ ଋତ। ଏଣୁ ଆପଣଙ୍କ ପକ୍ଷ ଆପଣଙ୍କ ଦାସୀ ଉପରେ ବିସ୍ତାର କରନ୍ତୁ, କାରଣ ଆପଣ ମୁକ୍ତିକର୍ତ୍ତା ଜ୍ଞାତି ଅଟନ୍ତି। ସେ କହିଲା, ଆଗ ମୋହର କନ୍ୟେ, ତୁମେ ସଦାପ୍ରଭୁଙ୍କର ଆଶୀର୍ବାଦ ପ୍ରାପ୍ତି ହୁଅ। ଯେହେତୁ ତୁମେ ଧନବାନ କି ଦରିଦ୍ର, କୌଣସି ଯୁବା ପୁରୁଷର ଅନୁଗାମିନୀ ନ ହୋଇ ପ୍ରଥମ ଅପେକ୍ଷା ଶେଷରେ ଅଧିକ ସାଧୁତା ଦେଖାଇଅଛ, ଏଣୁ ଆଗେ ମୋର କନ୍ୟେ, ଭୟ କର ନାହିଁ। ତୁମ୍ଭେ ଯାହା କହିଲ ମୁଁ ତୁମ୍ଭ ପାଇଁ ସେ ସମସ୍ତ କରିବି। ଯେହେତୁ ତୁମ୍ଭେ ଯେ ସାଧ୍ୱୀ, ଏହା ମୋର ନଗରସ୍ଥ ସମସ୍ତ ଲୋକ ଜାଣନ୍ତି। ମୁଁ ମୁକ୍ତିକର୍ତ୍ତା ଜ୍ଞାତି ଅଟେ, ଏହା ସତ୍ୟ। ମାତ୍ର ମୋଠାରୁ ନିକଟ ସମ୍ପର୍କୀୟ ଆଉ ଜଣେ ମୁକ୍ତିକର୍ତ୍ତା ଜ୍ଞାତି ଅଛି। ଏହି ରାତ୍ରି ଥାଅ, ପ୍ରାତଃକାଳରେ ସେ ଯେବେ ତୁମକୁ ମୁକ୍ତ କରେ ତେବେ ଭଲ। ସେ ମୁକ୍ତ କରୁ, ମାତ୍ର ଯେବେ ସେ ତୁମକୁ ମୁକ୍ତ ନ କରେ ତେବେ ଜୀବତ ସଦାପ୍ରଭୁଙ୍କ ନାମରେ ସତ୍ୟ କରି କହୁଅଛି ଯେ ମୁଁ ତୁମକୁ ମୁକ୍ତ କରିବି। ତୁମେ ପ୍ରାତଃକାଳ ପର୍ଯ୍ୟନ୍ତ ଶୟନ କର। ତହିଁର ଋତ ପ୍ରାତଃକାଳ ଯାଏ ତାହାର ପାଦ ନିକଟରେ ଶୋଇ ରହିଲା। ପୁଣି କେହି କାହାକୁ ଚିହ୍ନିପାରିବା ସମୟ ପୂର୍ବେ ସେ ଉଠିଲା, କାରଣ ବୟଜ କହିଲା ଖଳାକୁ ଯେ ଏ ସ୍ତ୍ରୀ ଆସିଥିଲା ଏହା ଜଣା ନ ଯାଉ। ସେ ଆହୁରି କହିଲା, ତୁମର ଆବରଣୀୟ ବସ୍ତ୍ର ବିଛାଇ ଧର। ତହିଁର ଋତ ତାହା ବିଛାଇ ଧରନ୍ତେ ସେ ଛ ପାତ୍ର ଜବ ମାପି ତାହାର ମସ୍ତକରେ ଦେଇ ନଗରକୁ ଚାଲିଗଲା। ତେଉ ଋତ ଆପଣା ଶାଶୁ ନିକଟକୁ ଆସନ୍ତେ ସେ କହିଲା, ଆଗ ଆମ୍ଭର କନ୍ୟେ, କ'ଣ ହେଲା? ତହିଁରେ ସେ ଆପଣା ପ୍ରତି ସେ ପୁରୁଷର କୃତ ସମସ୍ତ କର୍ମ ତାହାକୁ ଜ୍ଞାତ କରାଇଲା। ପୁଣି ଆହୁରି କହିଲା, ଶାଶୁ ନିକଟରୁ ରିକ୍ତ ହସ୍ତରେ ନ ଯାଉ ବୋଲି କହି ସେ ମୋତେ ଏହି ଛ ପାତ୍ର ଜବ ଦେଇଅଛନ୍ତି। ତେଣୁ ତାହାର ଶାଶୁ ତାହାକୁ କହିଲା, ଆଗ ଆମ୍ଭର କନ୍ୟେ, ଏ ବିଷୟ କ'ଣ ହେବ ଏହା ତୁମକୁ ଜଣା ହେବା ପର୍ଯ୍ୟନ୍ତ ବସିଥାଅ, କାରଣ ସେ ମନୁଷ୍ୟ ଆଜି ଏ କର୍ମ ସାଙ୍ଗ ନ କରି ବିଶ୍ରାମ କରିବ ନାହିଁ।